ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ବନ୍ୟା ଲାଗି ତିନିଟା ଜିଲ୍ଲା 30,000 ଅଧିକା ଲୋକ ପ୍ରଭାବିତ ହୋଇଛନ୍ କହିଲେ ମୁଖ୍ୟମନ୍ତ୍ରୀ। ଆକାଶମାର୍ଗନୁ ବନ୍ୟା ଇଲାକା ତିତିର କଲେ ଅନୁଧ୍ୟାନ। ଜିଲ୍ଲାପାଳମାନଙ୍କୁ ତୁର୍ତ୍ତି ନୁକସାନ ରିପୋର୍ଟ ଦେବାରକେ ଦେଲେ ନିର୍ଦ୍ଦେଶ। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାନୁ ଐତିହାସିକ ନିଶାର ଉପଗ୍ରହର ହେଲା ସଫଳ ଉତ୍କ୍ଷେପଣ। ପିଏମ୍ କିଷାନ ଯୋଜନାର ହିତାଧିକାରୀମାନଙ୍କୁ ଆଇବା ଶନିବାର ଦିଆଯିବା 1,000 ଟଙ୍କା ଆଉ ରାଇଜେ ଆଇବା 1 ତାରିଖନୁ ମୂଲ ହେବା ଆସ ଯିବା ଅଙ୍ଗନବାଡ଼ି ଅଭିଯାନ। ଏଥର ପୁରା ଖବର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଆକାଶମାର୍ଗନୁ ବନ୍ୟା ପ୍ରଭାବିତ ଇଲାକାର ସ୍ଥିତି ଅନୁଧ୍ୟାନ କରିଛନ୍। ଭୁବନେଶ୍ୱର ଲୋକସେବା ଭବନଠାରେ ଇ ବାବଦେ ସୂଚନା ଦେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍, ବାଲେଶ୍ୱର ଭଦ୍ରକ ଯାଜପୁର ଜିଲ୍ଲା ନ 8 ବ୍ଲକର 81 ଗାଁ ସବୁନୁ ଯହ ପ୍ରଭାବିତ ହୋଇଛି। ପାଖାପାଖି 6,000 ଲୋକଙ୍କୁ ସୁରକ୍ଷିତ ଜାଗାକେ ସ୍ଥାନାନ୍ତରିତ କରାଯାଇଥିବା ବେଳକେ 10,000 ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି। ସେ ଇଲାକାମାନଙ୍କେ ଆଇବା ହପ୍ତେ ତକ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବାରକେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବାର କହିଛନ୍।
କୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ଏ ସରକାର ସମ୍ପୂର୍ଣ୍ଣ ଭାବରେ ସଜାଗ ଅଛନ୍ତି ତଥା ଜିରୋ କାଜୁଆଲିଟିକୁ କେମିତି ବଜାୟ ରଖାଯିବ ତା ଉପରେ ବି ବିଶେଷ ଧ୍ୟାନ ଦେଉଛନ୍ତି। ଏଣୁ ନିଶ୍ଚିତ ଭାବରେ ଆଜି ଏଇ ଯୋଉ 4 ଜିଲ୍ଲା ପ୍ରଭାବିତ ଅଞ୍ଚଳ ହିସାବରେ ଆଜି ତାକୁ ଆମେ ଅନୁଧ୍ୟାନ କଲା ପରେ ଆବଶ୍ୟକ ପଦକ୍ଷେପ ଆଗାମୀ ଦିନରେ ମଧ୍ୟ ଏବଂ ଏବେ ଯାହା ପରିସ୍ଥିତି ଅଛି ତାର ସମ୍ପୂର୍ଣ୍ଣ ନିରାକରଣ କରାଯିବା ପର୍ଯ୍ୟନ୍ତ ରାସ୍ତା ଘାଟ ପୋଲ ଏବଂ ସର୍ବୋପରି କୋଉ ବ୍ୟକ୍ତିର ଘର ଏବଂ ଯଦି କୌଣସି ଅନୁଷ୍ଠାନ ସ୍କୁଲ ଯଦି ବି ଡ୍ୟାମେଜ୍ ହୋଇଥିବ ତାହା ଉପରେ ମଧ୍ୟ ଫୋକସ୍ କରିକି ତ୍ୱରିତ ପର୍ଯ୍ୟାୟରେ ତାକୁ ମରାମତି କରିବା ସହିତ ପୂର୍ବାବସ୍ଥା ଯେମିତି ଥିଲା ବନ୍ୟା ପୂର୍ବାବସ୍ଥା ସେ ଅବସ୍ଥାକୁ ଆଣିବା ପାଇଁ ଆମ ସରକାର ନିଶ୍ଚିତ ଭାବରେ ଏଥିରେ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ଅଛନ୍ତି ଏବଂ ତାକୁ ମଧ୍ୟ ଯଥା ସମୟରେ ଏ କାର୍ଯ୍ୟକ୍ରମକୁ ସଫଳ କରାଇବେ।
ବନ୍ୟା ସ୍ଥିତି ଅନୁଧ୍ୟାନ କଲାବେଳକେ ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଉ ସ୍ୱତନ୍ତ୍ର ରିଲିଫ କମିଶନର ଦେଓରଞ୍ଜନ କୁମାର ସିଂ ଉପସ୍ଥିତ ଥିଲେ। କୋଇଲା ଉତ୍ପାଦନ କ୍ଷେତ୍ରଟି ଓଡ଼ିଶା ଦେଶର 1 ରାଜ୍ୟ ଆଏ ବୋଲି ଲୋକସଭାନ କୋଇଲା ଆଉ ଖଣି ମନ୍ତ୍ରୀ ଜି କିଷନ ରେଡ୍ଡୀ ସୂଚନା ଦେଇଛନ୍। 2024-25 ସମସ୍ୟାଥି ରାଜ୍ୟର ଭିନ୍ ଭିନ୍ କୋଇଲା ଖଣିନୁ 269.36 ମିଲିୟନ୍ ଟନ୍ କୋଇଲା ଉତ୍ପାଦନ ହୋଇଥିବାର ବେଳକେ ବାହାର ରାଜ୍ୟ ଆଉ ଦେଶକେ 254.63 ମିଲିୟନ୍ ଟନ୍ କୋଇଲା ଯୋଗାଣ କରାଯାଉଛି। ଗଲା 3 ଭିତରେ କେନ୍ସିଭିଲ୍ ଶକ୍ତି କେନ୍ଦ୍ରନ କୋଇଲା ସଙ୍କଟ ନାହିଁ ଦେଖାଯାଏ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ରେଡ୍ଡୀ କହିଛନ୍। ନାସା ଇସ୍ରୋ ସିନ୍ଥେଟିକ୍ ଆପାର୍ଚର ରାଡାର ନିଶାର ଉପଗ୍ରହର ଐତିହାସିକ ଉତ୍କ୍ଷେପଣ ଆଜି ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର ସତୀଶ ଧୱନ ସ୍ପେସ୍ ସେଣ୍ଟରନୁ କରାଯାଇଛି। ଭାରତୀୟ ସମୟ ଉପରବେଳା 5:40 GSLV F-16 ରକେଟ୍ ଜରି ଇତାର ଉତ୍କ୍ଷେପଣ କରାଯାଇଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଆଉ ଆମେରିକା ମହାକାଶ ସଂସ୍ଥା ନାସା ତରଫୁ ଉତ୍କ୍ଷେପଣ କରାଯାଇଥିବା ଉପଗ୍ରହ ନିଶାର ସାରା ପୃଥିବୀ ଉପରେ ଟିକ୍ନିକ୍ ନଜର ରଖବା, ଖାସ୍ କରି ପୃଥିବୀ ପୃଷ୍ଠ ଆର୍ ବରଫ ଉପରେ ବେଶୀ ନଜର ରଖବା ବୋଲି ଇସ୍ରୋ ତରଫୁ ସାମାଜିକ ଗଣମାଧ୍ୟମଟି ସୂଚନା ଦିଆଯାଇଛି। ଆଇବା ମାସ 9 ରାକ୍ଷୀ ପୁନି ଅବସରରେ ସୁଭଦ୍ରା ଯୋଜନାର 3 କିସ୍ତି 1,000 ଟଙ୍କା ବଣ୍ଟାଯିବା, ଇତାର ଉତ୍ରୁ ନୂଆ ଆବେଦନ ଲାଗି ସୁଭଦ୍ରା ପୋର୍ଟାଲ ଖୋଲ୍ବା ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। 21 ଅଧିକା ବୟସର ଯୁବତୀ ଆଉ ମହିଳାମାନେ ଯୋଜନାଥି ଯୋଡ଼ି ହେବା ଲାଗି ଆବେଦନ କରିପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍। ସୁଭଦ୍ରା ଯୋଜନାଥି ଏପତକ 2 ମହିଳା ହିତାଧିକାରୀ ବାଦ ପଡ଼ିଛନ୍। ପହିଲା କିସ୍ତି ନେବାର ଉତ୍ରୁ ସେମାନଙ୍କର ଭିତରୁ କେତେଜଣଙ୍କର ସମ୍ପତ୍ତି ଠାପ୍ ହେବାର ଉତ୍ରୁ ସେମାନଙ୍କୁ ବାଦ ଦିଆଯାଇଛି। ଏଥିଲାଗି ଆଇବା 9 ଫେରଘାଏ ସର୍ବେକ୍ଷଣ କରାଯିବା, ବାଦ ପଡ଼ିଥିବା ହିତାଧିକାରୀମାନଙ୍କୁ ଭିତରୁ ଯୋଗ୍ୟ ହିତାଧିକାରୀମାନଙ୍କୁ ଫେରଘାଏ ସାମିଲ କରାଯିବା ବୋଲି ଶ୍ରୀମତୀ ପରିଡ଼ା କହିଛନ୍। ସେନ୍ତା 93,000 ହିତାଧିକାରୀଙ୍କୁ 60 ଅଧିକା ହୋଇଥିବାରୁ ଭତ୍ତା ପାଇବା ଲାଗି ସେମାନଙ୍କର ତାଲିକା ସାମାଜିକ ଆଉ ସୁରକ୍ଷା ବିଭାଗକେ ପଠାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍। ସରକାରୀ ଅଫିସମାନଙ୍କେ ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍ ବ୍ୟବହାରକେ ବନ୍ଦ କରବାରକେ ଜଙ୍ଗଲ ଆଉ ପରିବେଶ ବିଭାଗ ତରଫୁ ସବୁ ବିଭାଗମାନଙ୍କୁ ଚିଠି କରାଯାଇଛି। ସରକାରୀ ବୈଠକ ସଭା ସମିତିମାନଙ୍କେ ପ୍ଲାଷ୍ଟିକ୍ ଜରି ଲାଗିଥିବା ଫୁଲତୋଡ଼ା, ପ୍ଲାଷ୍ଟିକ୍ ଉପହାର, ପ୍ଲାଷ୍ଟିକ୍ ଖାଦ୍ୟ ପୁଡ଼ିଆ, ପ୍ଲେଟ୍ ବା ପ୍ଲାଷ୍ଟିକ୍ ଦର ବ୍ୟବହାର ନାଇଁ କରବାରକେ ଜଙ୍ଗଲ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସବୁ ବିଭାଗର ସଚିବମାନଙ୍କୁ ଲେଖିଥିବା ଚିଠିଥି ଉଲ୍ଲେଖ କରିଛନ୍। ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାଥି 6 ଗିରଫ କରାଯାଇଛି ବୋଲି କ୍ରାଇମବ୍ରାଞ୍ଚ ମହାନିର୍ଦ୍ଦେଶକ ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇଛନ୍। ତାଙ୍କର ସୂଚନା ଅନୁସାରେ ଓଟିଇଟି ପରୀକ୍ଷା ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର ଜରିଏ ଏହି ପ୍ରଶ୍ନପତ୍ର ଲିକ୍ ହୋଇଥିଲା। ଏଥିଲାଗି ତାଙ୍କର ଏକାଉଣ୍ଟକେ 2,40,000 ଟଙ୍କା ଆସିଥିବାର ପ୍ରମାଣ ମିଳିଛି। ତାଙ୍କର ବିରୋଧୀ ପ୍ରମାଣ ପାଇଲା ଉତ୍ରୁ ଡାଟା ଏଣ୍ଟ୍ରି ଅପରେଟର ସହିତ 6 ଗିରଫ କରାଯାଇଛି ବୋଲି କ୍ରାଇମବ୍ରାଞ୍ଚ ଡିଜି ସୂଚନା ଦେଇଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଆଇବା 2 ତାରିଖ ନୁ ଚାଷୀମାନଙ୍କୁ ପିଏମ୍ କିଷାନ ସାହାଯ୍ୟ ଟଙ୍କା ଯୋଗାଇ ଦିଆଯିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣସୀଠାନୁ 9,70,00,000 ଚାଷୀଙ୍କ ଆକାଉଣ୍ଟକେ ସିଧାସଳଖ 20,500 କୋଟି ଟଙ୍କା ସାହାଯ୍ୟ ପଠାବେ। ଡିବିଟି ଜରିଏ ଚାଷୀମାନଙ୍କ ଆକାଉଣ୍ଟକେ 2,000 ଟଙ୍କା ଲେଖା ପଠାଯିବା। ପ୍ରଧାନମନ୍ତ୍ରୀଙ୍କ ବାରାଣସୀ କାର୍ଯ୍ୟକ୍ରମକେ ନେଇକରି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଆଜି ଗୋଟିଏ ବୈଠକ ହୋଇଯାଇଛି। ଓଡ଼ିଶାକେ ଅପପୁଷ୍ଟି ମୁକ୍ତ ରାଜ୍ୟ କରବାର ଦିଗେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସିଡିପିଓମାନଙ୍କ ଦକ୍ଷତା ଆମର ଶକ୍ତି ଆଏ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ଭୁବନେଶ୍ୱର ଲୋକସେବା ଭବନଠାରେ ସିଡିପିଓମାନଙ୍କ ଦିନିକିଆ ଦକ୍ଷତା କର୍ମଶାଳାକେ ଉଦ୍ଘାଟନ କରିକରି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ସୁଭଦ୍ରା ଯୋଜନାର ସଫଳତା ଆଉ ରାଜ୍ୟ ମହିଳାମାନଙ୍କ ବିକାଶ ଲାଗି ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ବୋଲି କହିଛନ୍।
ଏବଂ 1ରୁ 11 ସୋସାଇଟିକୁ ଇନଭଲ୍ଭ କରିବା ପାଇଁ ଆସ ବୁଲିଯିବା ଅଙ୍ଗନବାଡ଼ି କ୍ୟାମ୍ପେନ୍ର ଆଜି ଲଞ୍ଚିଂ ହେଲା। ସେଥିରେ ସୋସାଇଟିର ବିଭିନ୍ନ ସେକ୍ଟରର ଲୋକମାନେ ଅଙ୍ଗନବାଡ଼ିକୁ ବୁଲି ଯାଇପାରିବେ। ଅଙ୍ଗନବାଡ଼ିରେ ତାଙ୍କ ଛୁଆଙ୍କୁ ମିଳୁଥିବା ଖାଦ୍ୟ, ପରିବେଶ, ପରିପାଟି, ସ୍ୱଚ୍ଛତା ଉପରେ ଅନଲାଇନ୍ ବି ଫିଡ଼ବ୍ୟାକ୍ ଦେଇପାରିବେ, ଯେଉଁଟା ଅସମ ଆପ୍ରେ ଫିଡ଼ବ୍ୟାକ୍ ଅଛି, ଏବଂ ଯେଉଁଟା ସାଧାରଣ ଫିଡ଼ବ୍ୟାକ୍ ଫର୍ମ ବି ସେଇଠି ଅଙ୍ଗନବାଡ଼ି ସେଣ୍ଟରରେ ଥିବ, ସେଥିରେ ଦେଇପାରିବେ। ଓଡ଼ିଶାର ଅଙ୍ଗନବାଡ଼ି ଜାତୀୟ ସ୍ତରରେ ନାଁ କରୁ ଏବଂ ଓଡ଼ିଶା ଏକ ଅପପୃଷ୍ଟି ମୁକ୍ତ ବିକଶିତ ଓଡ଼ିଶାରେ ସାମିଲ ହେଉ, ଏହା ହିଁ ଆମ ସମସ୍ତଙ୍କର ଅପେକ୍ଷା।
ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଅଙ୍ଗନବାଡ଼ିର ଭିତ୍ତିଭୂମିର ବିକାଶ ଲାଗି ଇନ୍ଫ୍ରା ଆପ୍ ଅସମର ଲୋକାର୍ପଣ କରିଛନ୍। ଇତାର ସହିତ 1 ଅଗଷ୍ଟ 1-15 ତାରିଖ ତକ ଆସ ଯିବା ଅଙ୍ଗନବାଡ଼ି ଅଭିଯାନର ବିଲ୍ ଶୁଭାରମ୍ଭ କରିଛନ୍। ଏହି ଅଭିଯାନଟି ଲୋକେ ଅଙ୍ଗନବାଡ଼ି କେନ୍ଦ୍ର ବୁଲିକରି ସେନର ଭିତ୍ତିଭୂମି, ସ୍ୱଚ୍ଛତା ଆଉ କାର୍ଯ୍ୟଶୈଳୀ ଉପରେ ମତାମତ ରଖିବେ। କାର୍ଯ୍ୟକ୍ରମଟି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମହିଳା ଆଉ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ସୁଭା ଶର୍ମା ଆଉ ଅଲଗା ଅଧିକାରୀମାନେ ଉପସ୍ଥିତ ଥିଲେ। ଦିଲ୍ଲୀ ଏମ୍ସଠାରେ ବଳଙ୍ଗା ପୀଡ଼ିତାଙ୍କର ବୟାନ ରେକର୍ଡ କରବା ଲାଗି ଜିଲ୍ଲା ପୁଲିସର ଗୋଟିଏ ଦଲ ଦିଲ୍ଲୀ ଯାଇଛନ୍ ବୋଲି ପୁରୀ ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର କହିଛନ୍। ସେ କହିଛନ୍ ମାମଲାର ତଦନ୍ତ ଅଧିକାରୀଙ୍କ ସହିତ ବଳଙ୍ଗା ଥାନା ଅଧିକାରୀ ଆଉ ଛନେ ମହିଳା ଡିଏସ୍ପି ଦିଲ୍ଲୀ ଯାଇଛନ୍। ଦିଲ୍ଲୀର ଅଦାଲତଙ୍କ ନିର୍ଦ୍ଦେଶ ପାଇବାର ଉତ୍ତରୁ ଛନେ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତି ଥି ପୁଲିସ ଦଲ ପୀଡ଼ିତାଙ୍କର ବୟାନ ରେକର୍ଡ କରବେ। ତାର ଉତ୍ତରୁ ଘଟଣା ପଛର ପ୍ରକୃତ କାରଣ ଜଣାପଡ଼ବା। ପୀଡ଼ିତାଙ୍କର ଚିକିତ୍ସା ଚାଲିଥିବାରୁ ପୁଲିସ ତରଫୁ ଅତି ସତର୍କତାର ସହିତ ତଦନ୍ତ କରାଯାଉଛି ବୋଲି ଆରକ୍ଷୀ ଅଧୀକ୍ଷକ ଶ୍ରୀ ମିଶ୍ର କହିଛନ୍। ପୁରୀ ଶ୍ରୀମନ୍ଦିର ଭିତର ଚକଡ଼ା ଫଟୋ ସୋସିଆଲ ମିଡ଼ିଆଥି ପ୍ରକାଶ ପାଇବାର ଘଟଣାକେ ନେଇକରି ଶ୍ରୀମନ୍ଦିର ପ୍ରଶାସନ ତରଫୁ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା ଏଏସ୍ଆଇକେ ଚିଠି ଲେଖାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଚିଠିଥି ଦର୍ଶାଇଛନ୍ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମଥି ଏଏସ୍ଆଇ ପ୍ରଶଂସନୀୟ କାମ କରିଛି, ହେଲେ ଶ୍ରୀଜଗନ୍ନାଥ ମନ୍ଦିରର ପବିତ୍ରତା ବଜାୟ ରଖବାର ସବୁ ଭକ୍ତ, ଶ୍ରୀମନ୍ଦିର ପ୍ରଶାସନ ଆଉ ରାଜ୍ୟ ସରକାରଙ୍କ ଲାଗି ଗୁରୁତ୍ୱପୂର୍ଣ୍ଣ ବିଷୟ ଆଏ। ଇତାକେ ନଜରଥି ରଖିକରି ଆଉ ଭକ୍ତଙ୍କର ଧର୍ମୀୟ ଭାବନାକେ ସମ୍ମାନ ଜନେଇକରି ଘଟଣାକେ ନେଇକରି ଆବଶ୍ୟକ ପଦକ୍ଷେପ ନେବାରକେ ମୁଖ୍ୟ ପ୍ରଶାସକ ଏଏସ୍ଆଇର ମହାନିର୍ଦ୍ଦେଶକଙ୍କୁ ଅନୁରୋଧ କରିଛନ୍। ରାଜ୍ୟ ଶ୍ରମ ବିଭାଗ ତରଫୁ ଭିନ୍ ଭିନ୍ ଶ୍ରମ ଆଇନ ଉପରେ ସରକାରୀ ଶ୍ରମ ଅଧିକାରୀଙ୍କ 3-ଦିନିଆ ତାଲିମ କାର୍ଯ୍ୟକ୍ରମ ଆଜି ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମକେ ଶ୍ରମ ଆୟୁକ୍ତ ଇନ୍ଦ୍ରମଣି ତ୍ରିପାଠୀ ଉଦ୍ଘାଟନ କରିଛନ୍। ଏଥି ଶ୍ରମ ନିର୍ଦ୍ଦେଶାଳୟର 40 ଜଣ ସହକାରୀ ଶ୍ରମ ଅଧିକାରୀ ଭାଗ ନେଇଛନ୍। ଓଡ଼ିଆ ଭାଷା ସାହିତ୍ୟ ଆଉ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଆଉ ଜିଲ୍ଲା ନୋଡାଲ ଅଧିକାରୀ ଡକ୍ଟର ବିଜୟ କେତନ ଉପାଧ୍ୟାୟ ଆଜି 2-ଦିନିଆ ବୌଦ୍ଧ ଜିଲ୍ଲା ଗସ୍ତତି ପହଞ୍ଚିଛନ୍। ଶ୍ରୀ ଉପାଧ୍ୟାୟ ଆଜି ଜିଲ୍ଲାର ଭିନ୍ ଭିନ୍ ଜାଗାକେ ଯାଇକରି ଉନ୍ନୟନ କାମମାନଙ୍କୁ ସ୍ଥିତି ସମୀକ୍ଷା କରିଛନ୍। ହରଭଙ୍ଗା ବ୍ଲକ ନକୁଆନାଳି ଗାଁନୁ ବୌଦ୍ଧ ବ୍ଲକ ଯୋଗୀ ଭଗରା ଗାଁକେ ଯୋଡ଼ବାର ଲାଗି ବନା ହେଉଥିବା ବ୍ରିଜ୍ କାମ ବୁଲି ଦେଖିଛନ୍। ଇତାର ସହିତ ମାଉଲସିଂହା ଅଙ୍ଗନବାଡ଼ି କେନ୍ଦ୍ର, ଆହାର କେନ୍ଦ୍ର, ବୀରନରସିଂହପୁର ନର୍ସରୀ, ରାମକୃଷ୍ଣ ବାଳାଶ୍ରମ ସହିତ ଭିନ୍ ଭିନ୍ ଜାଗାକେ ଯାଇକରି ସରକାରୀ କାମମାନଙ୍କର ତଦାରଖ କରିଛନ୍। ବୌଦ୍ଧ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫୁ ବାଉଁଶୁଣୀ ପଞ୍ଚାୟତ ଗଡ଼ଭିତର ଗାଁ ଦେଶ ଲାଗି ମଧ୍ୟସ୍ଥତା ଅଭିଯାନ ଉପରେ ଗୋଟିଏ ଆଇନ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରଦ୍ଧାଞ୍ଜଳି ରାୟଙ୍କ ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମଟି ସରପଞ୍ଚଙ୍କ ସହିତ ଗାଁ ଲୋକେ ଉପସ୍ଥିତ ଥିଲେ। ବଙ୍ଗୋପସାଗରର ସୃଷ୍ଟି ହୋଇଥିବା ଲଘୁଚାପ ବଲେ ରାଜ୍ୟ ବର୍ଷା ପାଗ ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଇବା 24 ଘଣ୍ଟା ଭିତରେ ରାଜ୍ୟର ବଡ଼ଖାପାଗି ଜାଗାନ ଘଡ଼ଘଡ଼ି ସହିତ ହାଲକାନୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, ଦେବଗଡ଼ ସହିତ 20 ଜିଲ୍ଲାର ଜବର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଶେଷେ ମୁଖିଆ ଖବର ଫେରଖାଏ ବନ୍ୟା ଲାଗି ତିନିଟା ଜିଲ୍ଲାର 30,000 ଅତକା ଲୋକ ପ୍ରଭାବିତ ହୋଇଛନ୍ କହିଲେ ମୁଖ୍ୟମନ୍ତ୍ରୀ ଆକାଶମାର୍ଗନୁ ବନ୍ୟା ଇଲାକାର ସ୍ଥିତିର କଲେ ଅନୁଧ୍ୟାନ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାନୁ ଐତିହାସିକ ନିଶାର ଉପଗ୍ରହ ହେଲା ସଫଲ ଉତ୍କ୍ଷେପଣ ପିଏମ୍ କିଷାନ ଯୋଜନାର ହିତାଧିକାରୀମାନଙ୍କୁ ଆଇବା ଶନିବାର ଦିଆଯିବା 1,000 ଟଙ୍କା ଆଉ ରାଇଜେ ଆଇବା 1 ତାରିଖନୁ ମୂଲ ହେବା ଆସ ଯିବା ଅଙ୍ଗନବାଡ଼ି ଅଭିଯାନ ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା ଜୁହାର।